ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଦ୍ୟାରୂପୀ ସଞ୍ଜୀବନୀ ବ୍ୟକ୍ତିର ଜୀବନକୁ ଧନ୍ୟ କରିବା ସହିତ ସବୁ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଗାମୀ 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ, ସୂଚନା ଦେଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଗହଳି, ସନ୍ଧ୍ୟାଧୂପ ନୀତି ପରେ ଠାକୁରଙ୍କର ଆଡ଼ପ ମଣ୍ଡପକୁ ବିଜେ ଏବଂ ରାଜ୍ୟରେ ଗତ 5 ବର୍ଷରେ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ପୁନଃ ସର୍ଭେ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି। ବିଦ୍ୟାରୂପୀ ସଞ୍ଜୀବନୀ ବ୍ୟକ୍ତିର ଜୀବନକୁ ଧନ୍ୟ କରିବା ସହିତ ସବୁ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇଜର୍ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ କହିଛନ୍ତି, ବିଦ୍ୟା ବ୍ୟକ୍ତିକୁ ଅମୃତ ପ୍ରଦାନ କରିଥାଏ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଶିକ୍ଷା ଏବଂ ଜ୍ଞାନକୁ ମାନବତାର ଉପକାର ପାଇଁ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣ ଏବଂ ଭାରତୀୟ ଜ୍ୟୋତିର୍ବିତ୍ ତଥା ଗଣିତଜ୍ଞ ପଠାଣି ସାମନ୍ତଙ୍କ ଅନନ୍ୟ ପ୍ରତିଭା ଉପରେ ରାଷ୍ଟ୍ରପତି ଏହି ଅବସରରେ ଆଲୋକପାତ କରିଥିଲେ। ସେ କହିଥିଲେ, ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ଉପଯୁକ୍ତ ପ୍ରୟୋଗ ଦ୍ୱାରା ଦେଶରେ ବିକାଶ ତ୍ୱରାନ୍ୱିତ ହୋଇପାରିବ, ଅନ୍ୟପକ୍ଷରେ ଏହାର ଅପବ୍ୟବହାର ମାନବ ଜାତିକୁ ଧ୍ୱଂସମୁଖକୁ ଟାଣି ନେଇପାରେ ବୋଲି ରାଷ୍ଟ୍ରପତି ସତର୍କ କରାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଚାରିଦିନିଆ ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରତ୍ନଭଣ୍ଡାର ଯାଞ୍ଚ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ ନିଆଯାଇଥିବା ନିଷ୍ପଭିଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ଆଗାମୀ 14 ତାରିଖ ଦିନ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କୁ ନିବେଦନ କରାଯିବ। ସର୍ବସମ୍ମତିକ୍ରମେ ବୈଠକରେ ଏହି ନିଷ୍ପଭି ନିଆଯାଇଛି। ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପରେ ଏହାର ରକ୍ଷଣାବେକ୍ଷଣ ଏବଂ ଅଳଙ୍କାରର ଗଣତି ନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ରତ୍ନଭଣ୍ଡାର ଅଳଙ୍କାରକୁ ରଖିବା ପାଇଁ ମନ୍ଦିର ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଛି ବୋଲି ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି। ସ୍ୱର୍ଣ୍ଣକାରଙ୍କ ଦ୍ୱାରା ଅଳଙ୍କାରଗୁଡ଼ିକର ମୂଲ୍ୟାୟନ କରାଯିବ। ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା, ଏହାର ରକ୍ଷଣାବେକ୍ଷଣ, ଅଳଙ୍କାର ଗଣତି ଏବଂ ମୂଲ୍ୟାୟନ ଆଦି ପ୍ରସଙ୍ଗ ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଛି। ତେବେ ଏ ସମସ୍ତ ପ୍ରକ୍ରିୟା ମଧ୍ୟରେ ସାଧାରଣ ଦର୍ଶନ ପୂର୍ବଭଳି ଜାରି ରହିବ ବୋଲି ସେ କହିଛନ୍ତି। ସେ କହିଛନ୍ତି,
ମାସର 14 ତାରିଖରେ ତାଲା ଖୋଲାଯିବ, ରତ୍ନଭଣ୍ଡାର ଭିତର ରତ୍ନଭଣ୍ଡାର ତାଲା ଖୋଲାଯିବ ବୋଲି ସର୍ବସର୍ବତିକ୍ରମେ ସରକାରଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଗଲା। ପ୍ରୋସିଡିଂ ଆକର୍ଡିଂଲି ଡ୍ର କରାଯାଇଛି। ଚାବି ଖାଲି ଖୋଲାଯିବନି, ଚାବି ଖୋଲାଯିବ, ଯେକୌଣସି ମତେ ଖୋଲାଯିବ, ଏ ନିଷ୍ପତ୍ତି ମଧ୍ୟ ହୋଇଛି। ତତ୍ସଙ୍ଗେ ପଞ୍ଚସଂକ୍ରାନ୍ତରେ ଆବଶ୍ୟକୀୟ ଏସ୍ଓପି ମଧ୍ୟ ଆମେ ଡ୍ର କରିଛୁ। ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ରହିଛି, ତେଣୁ ବିଭିନ୍ନ ପ୍ରକାରର ଏସ୍ଓପି ଡ୍ର କରାଯାଇଛି। ଆମେ ସମ୍ପୂର୍ଣ୍ଣ ଏବଂ ସହମତିରେ, ସମସ୍ତଙ୍କ ସହମତିରେ ଫାଇନାଲି ଡିସାଇଡ୍ କଲୁ, ଚାବି ଥାଉ, ଯେଉଁ ଚାବି ଅଛି ସେହି ଚାବିରେ ଖୋଲୁ ନ ଖୋଲୁ, ଯେକୌଣସି ପ୍ରକାରରେ ଆମେ ସେଦିନ ତାଲା ସରକାର ଯଦି 14 ତାରିଖ ଆପ୍ରୁଭ୍ କରିଦେବେ ତାହେଲେ ଆମେ ସେହିଦିନ ତାଲା ଖୋଲିବୁ।
ଗତ ଆର୍ଥିକ ବର୍ଷରେ ଦେଶରେ ନିଯୁକ୍ତି ଅନୁପାତ ବୃଦ୍ଧି ପାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ଆର୍ବିଆଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ନିଯୁକ୍ତି ଅଭିବୃଦ୍ଧି 6% ରହିଥିଲା। ଏହା ଗତ 2022-23 ଆର୍ଥିକ ବର୍ଷ ତୁଳନାରେ 2.8% ଅଧିକ। ଗତ ଆର୍ଥିକ ବର୍ଷରେ ଦେଶରେ ମୋଟ ନିଯୁକ୍ତି 6,43,30,000 ହୋଇଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗତକାଲିଠାରୁ ଦୁଇଦିନିଆ ମାଲକାନଗିରି ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରୋଡନ୍ପାଲିସ୍ଥିତ ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବାସଭବନକୁ ଯାଇ ତାଙ୍କ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଗସ୍ତ ଅବସରରେ ଗତକାଲି ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ଗୋବିନ୍ଦପାଲି, ମାଥିଲି, ପୋଟେରୀ ଏବଂ କାଲିମେଳା ଆଦି ସ୍ଥାନରେ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय। सबसे समान व्यवहार, मिलेगा सबको न्याय। सरल है, सुलभ है पारदर्शी, तकनीकी युक्त है और है स्वदेशी। इसमें है महिलाओं बुजुर्गों का सम्मान, शामिल है इसमें जन जन की आन। साथ इसके चलने का देश पर चढ़ा जुनून, ये है आजाद भारत के अपने कानून।
ରାଜ୍ୟରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ପୁନଃ ସର୍ଭେ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ଲେଖି ସ୍ୱାସ୍ଥ୍ୟ ସଚିବ ସର୍ଭେ ସଂକ୍ରାନ୍ତ ତଥ୍ୟ ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ସେହିସବୁ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଲାଗି ଏହି ବ୍ୟବସ୍ଥା କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ବର୍ଷାଋତୁ ଆରମ୍ଭ ହୋଇଥିବାରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ଜନସଚେତନତା ବୃଦ୍ଧି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀ ଶରଧାପାଲି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧ ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ପ୍ରବଳ ଜନସମାଗମ ହୋଇଛି। ପରମ୍ପରା ଅନୁଯାୟୀ ଆଜି ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ତିନି ରଥରେ ଚାରମାଳ ବନ୍ଧାଯିବ। ଏହାପରେ ମଙ୍ଗଳାର୍ପଣ ହୋଇ ଠାକୁର ଗୋଟିପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ। ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ବିଜେ କରାଯିବ। ଏହାପରେ ସୁଦର୍ଶନଙ୍କର ପହଣ୍ଡି ବିଜେ ହେବ। ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଆଡ଼ପ ମଣ୍ଡପକୁ ବିଜେ କରିବେ। ଗଞ୍ଜାମ ଜିଲ୍ଲା ସୁରଙ୍ଗୀଗଡ଼ ଏବଂ ଦିଗପହଣ୍ଡିରେ ବାସୀ ରଥଯାତ୍ରା ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ ସେଠାରେ ଗୋଟିଏ ଦିନ ବିଳମ୍ବରେ ଠାକୁରଙ୍କର ରଥ ଟଣା ହୋଇଥାଏ। ଶ୍ରୀଗୁଣ୍ଡିଚା ଅର୍ଥାତ୍ ରବିବାର ଦିନ ଏହି ଦୁଇଟିଯାକ ସ୍ଥାନରେ ଠାକୁରଙ୍କର ନୀତିକାନ୍ତି ସମ୍ପନ୍ନ ପରେ ପହଣ୍ଡି ବିଜେରେ ରଥାରୂଢ଼ ହୋଇଥିଲେ, ତେବେ ତା' ପରଦିନ ସେଠାରେ ରଥଟଣା ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦାସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ଦୁଇଦିନ ଧରି ପାଳିତ ହୋଇଥାଏ। ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ରଥାରୂଢ଼ ହୋଇଥିଲେ ଏବଂ ଗତକାଲି ମାଉସୀମା ମନ୍ଦିରକୁ ବିଜେ କରିଛନ୍ତି। ଅପରାହ୍ନ 4:30ରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟାରେ ରଥ ମାଉସୀମାଙ୍କ ମନ୍ଦିରରେ ପହଞ୍ଚଥିଲା। ସେହିଭଳି ଜିଲ୍ଲାର ଗଡ଼ମଧୁପୁର, ଯାଜପୁର, ପଛିକୋଟ ଏବଂ କୋରବନ୍ଦୀ ଆଦି ସ୍ଥାନଗୁଡ଼ିକରେ ରଥଯାତ୍ରା ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ସହର ମଧ୍ୟ ଦେଇ ଯାଇଥିବା 55 ନମ୍ଘର ଜାତୀୟ ରାଜପଥର ଶ୍ୟାମଚରଣ ଛକରୁ କୋରିଆଁ ବାଇପାସ୍ ଛକ ପର୍ଯ୍ୟନ୍ତ ଆଲୋକୀକରଣ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ଏହି 11 କିଲୋମିଟର ପଥର ଉଭୟ ପାର୍ଶ୍ୱରେ ବିଭିନ୍ନ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଲୋକୀକରଣ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ଢେଙ୍କାନାଳ ଶାଖା କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭଲପୁର ଜିଲ୍ଲା ରେଢ଼ାକୋଲ ବ୍ଲକ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ 62ଟି ଅଭିଯୋଗର ଶୁଣାଣି ହୋଇଥିଲା। ଏହି ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜମିଜମା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟକାର୍ଡ, ସଡ଼କ ଯୋଗାଯୋଗ ଏବଂ ଲକ୍ଷ୍ମୀ ବସ୍ ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ଥିଲା। ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଏବଂ ପୂର୍ତ୍ତ ବିଭାଗର ବିଶେଷଜ୍ଞଙ୍କ ମିଳିତ କମିଟି ଆଜି ପୁରୀ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିବ। ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଏବଂ ମନ୍ଦିରର ପ୍ରଶାସନିକ ଅଧିକାରୀ ଏହି କମିଟିରେ ସଦସ୍ୟ ଅଛନ୍ତି। ଗର୍ଭଗୃହ ସମେତ ରତ୍ନ ସିଂହାସନ, ନାଟ୍ୟମଣ୍ଡପ, ଜଗମୋହନ, ଗର୍ଭଗୃହର ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲାର ନିୟମିତ ଯାଞ୍ଚ କରାଯିବ। ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଏହି ଯାଞ୍ଚ ପ୍ରକ୍ରିୟା କରାଯାଇଥାଏ। ଏଥିସହ ଅଁଳା ବେଢ଼ା ଏବଂ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀ ମନ୍ଦିର ଯାଞ୍ଚ ଏବଂ ଆବଶ୍ୟକସ୍ଥଳେ ମରାମତି କାର୍ଯ୍ୟ ମଧ୍ୟ କରାଯାଇଥାଏ। 9 ଦିନ ବ୍ୟାପୀ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଏହି ଯାଞ୍ଚ ତଥା ମରାମତି ପ୍ରକ୍ରିୟାକୁ ସମୟାନୁଯାୟୀ ଶେଷ କରିବା ଲକ୍ଷ୍ୟରେ ଏଏସ୍ଆଇ ଯୋଜନା ପ୍ରସ୍ତୁତ କରିଛି। ଗତବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କରାଯାଇଥିବା ମରାମତିଗୁଡ଼ିକର ସ୍ଥିତିକୁ ମଧ୍ୟ ଯାଞ୍ଚ କରାଯିବ। ଗର୍ଭଗୃହରୁ କଳା ଆସ୍ତରଣ ଛଡ଼ାଯିବ ବୋଲି ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ବିଦ୍ୟାରୂପୀ ସଞ୍ଜୀବନୀ ବ୍ୟକ୍ତିର ଜୀବନକୁ ଧନ୍ୟ କରିବା ସହିତ ସବୁ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଗାମୀ 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କୁ ସୁପାରିଶ କରାଯିବ। ସୂଚନା ଦେଲେ ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ରଥାରୂଢ଼ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଗହଳି। ସନ୍ଧ୍ୟାଧୂପ ନୀତି ପରେ ଠାକୁରଙ୍କର ଆଡ଼ପ ମଣ୍ଡପ ବିଜେ ଏବଂ ରାଜ୍ୟରେ ଗତ 5 ବର୍ଷରେ ଡେଙ୍ଗୁ ଚିହ୍ନଟ ହୋଇଥିବା ଅଞ୍ଚଳଗୁଡ଼ିକୁ ପୁନଃ ସର୍ଭେ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ନିଷ୍ପଭି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଶେଷ।